ମୋତେ ଆଜ୍ଞା ଯେ ନହିଲା କିଞ୍ଚିତ ସରରେ ବାନ୍ଧି ଆଣନ୍ତି ବାନର ଏତେ ସୈନ୍ୟ ନାଶ କିମ୍ପା ହୁଅନ୍ତେ ଆମ୍ଭର ଏତେ ଏତେ ବୀର ଯେ ପ୍ରତିଜ୍ଞା କରୁଥିଲେ ଛାର ନିଲକ୍ଷଣ କପି ହାତେ ପ୍ରାଣ ଦେଲେ ମୋତେ ଏବେ ଆଜ୍ଞା କର ଲଙ୍କାର ଈଶ୍ୱର ବୋଲେ ସଦାଶିବ ଧରି ଆଣି ହେମନ୍ତ ଗଲା କପଡ଼ାଇ ମଧୁବନ ଭିତରେ ପଶିଲା ବୀର ଯାଇ ଅସୁର ଲଗାଇ ଇନ୍ଦ୍ରଜିତ ଖୋଜାଇଲା ଦେଇ ହନୁମନ୍ତ ବୀର ରଡ଼ିଏ ଛାଡ଼ିଲା ସେହି ତୃଣ ଖମ୍ବ ପରେ ବସିଲା କଜାଇ ଅସୁରଙ୍କୁ ଦେଖି ଆଖି ଛଟା ଯେ ମାରଇ ଖମ୍ବ ପରେ ହନୁମନ୍ତ ପେଟେଇ ପଡ଼ିଲା ଯାଇ ଫଳ ହସ୍ତେ ଘେନି ଖଣ୍ଡେ ଚବାଇଲା ଇନ୍ଦ୍ରଜିତ ବୋଇଲା କ ଶୁଣରେ ବାନର ନିଶ୍ଚୟ ତୁ ଯିବୁ ଆଜି ସଞ୍ଜୀବନୀପୁର ଏତେ ବୋଲି ନାଗ ପାସ ସର ପେଶି ଦେଲା ହନୁମନ୍ତ ବୀରକୁ ଯେ ବାନ୍ଧି ପକାଇଲା ପଚାରି ତଳେ ପଡ଼ିଲା ହନୁମନ୍ତ ବୀର ଶ୍ରୀରାମଙ୍କୁ ସ୍ମରଣା କଲା କମନର ପାଦେ ଲଗାଇ ଦୌଡ଼ି ହନୁମନ୍ତ ବୀରକୁ ଯେ ନେଉଛି ଘୋଷାଡ଼ି ଯୁଦ୍ଧ ଜୟ କରି ଇନ୍ଦ୍ରଜିତ ବାହୁଡ଼ିଲା ପିତାକେ ନେଇ ହନୁମନ୍ତ ସମର୍ପିଲା ଦକ୍ଷିଣ ରାବଣ କହେ ସନ୍ତୋଷ ମନରେ ବୋଲେ ସଦାଶିବ ଶୁଣ ଏଥୁ ଅନନ୍ତରେ ରାବଣ ପଚାରେ ଚାହିଁ ହନୁର ମୁଖକୁ କେବଳ ଦେଶୁବାନର ଅଇଲୁ ଏଥକୁ ମଧୁବନ ତୋଟା ମୋର କିମ୍ପାଇଁ ଭାଙ୍ଗିଲୁ ଅଶି ସହସ୍ର କିଙ୍କର ଗଣଙ୍କୁ ମାଇଲୁ ଜମ୍ବୁ ମାରି ମାରି ତୁ ଅକ୍ଷୟ ନାଶ କଲୁ କିମ୍ପା ଏଡ଼େ ଉପଦ୍ରବ ଏଠି ଭି ଆଇଲୁ ମୋହର ପ୍ରତିଜ୍ଞା ବୀର ଦେଖ ତୁ ଏଥର ତିନିପୁରେ ବିଜୟୀ ମୁଁ ସ୍ୱୟଂ ଦଶଶିର ପୁତ୍ର ଇନ୍ଦ୍ରଜିତ ମୋର ଭାଇ କୁମ୍ଭକର୍ଣ୍ଣ ଆବର ଅଟଇ ମୋର ଭାଇ ବିଭୀଷଣ ଅଠର ଗଣ୍ଡାକୁ ମୋର ତେର ଶହ ନାତି ଦେବଗଣେ ଖଟିଥାନ୍ତି ହୋଇ ବଶବର୍ତ୍ତୀ ସୁବର୍ଣ୍ଣମୟ ଲଙ୍କାରେ ଅଟଇ ରାବଣ କିମ୍ପା ଏତେ ଉପଦ୍ରବ କଲୁ ହନୁମାନ ଏହି କ୍ଷଣି ତୋତେ ମୁଁ ପେଶିବି ଯମପୁର କେଉଁ ବାପ ଆସିଯିବ ରଖିବ ତୋହର ଶ୍ରୀରାମଙ୍କ ଘରଣୀକି ଚୋରାଇ ଆଣିଲୁ କିମ୍ପା ଏଡ଼େ ଉପଦ୍ରବ ତୁହି ଭି ଆଇଲୁ ଭୋଜି ଅଇଲା ଲୋକକୁ ବେଢି କରି ମାରୁ ଭଲ ମନ୍ଦ କଥାକୁ ତୁ ବିଚାର ନ କରୁ শুনি রাবণ যে মহাক্রোধ হেলা, তৎক্ষণে প্রহরীকু পাশকু ডাকিলা, বইলারে বানরকু বেগে ঘেনি যাও, বিবিধ মাড় মরাই নগ্রে বুলাও, শুনি করি বীর মানে হরষ হইলে, আজ্ঞা পরমাণে হনু পূজে ঘেনি গলে, কেপিট ইচ্ছে লকুন্ত কেপিটে মুদ্গর, ভূষণ্ডি ঘেনি কেহু পিটন্তি মুন্ড,
ते गुण